आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଯୁବପିଢ଼ିର ବିକାଶ ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ଲାଗି ଉଚ୍ଚତର ଶିକ୍ଷଣ ସଂସ୍ଥାନର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ରାଷ୍ଟ୍ରପତି। 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ନିର୍ବାଚନ ଆୟୋଗ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ ଏବଂ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ରୋମାନିଆର ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଭାରତର ଶିଳ୍ପରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ। ଦେଶର ଯୁବପିଢ଼ିର ବିକାଶ ଲାଗି ଉଚ୍ଚତର ଶିକ୍ଷଣ ସଂସ୍ଥାନଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ନୈନିତାଲଠାରେ କୁମାଓ ବିଶ୍ୱବିଦ୍ୟାଳୟର 20ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ ଓ ଯୁବୋଦ୍ୟୋଗୀ ଭାବନା ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଲାଗି ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି।
ସରକାର ଦ୍ୱାରା ଉଠାଇଦେଇ କଦମ ସେ ଯୁବାଙ୍କ ଲିଏ ଅନେକ ଅବସର ଉପଲବ୍ଧ ହୋ ରହା ହେ। ଉଚ୍ଚ ଶିକ୍ଷଣ ସଂସ୍ଥା ଦ୍ୱାରା ଯୁବାଙ୍କୁ ପ୍ରୋତ୍ସାହିତ ଦେନେ କେ ଲିଏ ସଭି ଆବଶ୍ୟକ କଦମ ଉଠାଇ ଜାନେ ଚାହିଁ ଜିସେ ୱେ ଉନ୍ ଅବସର କା ସମୁଚିତ ଉପଯୋଗ କର ସକତେ। देश में रिसर्च इनोवेशन और एंटरप्रेन्योरशिप का बढ़ावा देना महत्वपूर्ण है।
ଯୁବପିଢ଼ିଙ୍କ ମଧ୍ୟରେ ସଦିଚ୍ଛା ଓ ସଂକଳ୍ପ ରହିଛି ଏବଂ ତାହାକୁ କାର୍ଯ୍ୟରେ ଲଗାଇବା ପାଇଁ ଯୁବପିଢ଼ି ଆଗେଇ ଆସିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।
हमने वर्ष 2047 तक भारत को एक विकसित राष्ट्र बनाने का लक्ष्य रखा है। इस लक्ष्य की प्राप्ति में आप जैसे युवाओं की महत्वपूर्ण भूमिका है। इस भूमिका को निभाने की शक्ति और संकल्प आपके अंदर विद्यमान है। संकल्प को और शक्ति का आप समुचित उपयोग करेंगे और देश को 2047 तक विकसित राष्ट्र बनाने में योगदान देंगे।
କୁମାଓ ବିଶ୍ୱବିଦ୍ୟାଳୟର ଆଜିର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ପଦକ ପ୍ରଦାନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ମୁର୍ମୁ କହିଛନ୍ତି, ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନଙ୍କ ସଫଳତା ଅଧିକ ରହିଛି ଏବଂ ସେ ଏଥିଲାଗି ସନ୍ତୋଷ ବ୍ୟକ୍ତ କରିଛନ୍ତି।
मुझे ये देखकर प्रसन्नता हो रही है कि देश के अन्य क्षेत्रों में की तरह इस विश्वविद्यालय में भी कुल विद्यार्थियों और साथ ही पदक प्राप्त करने वाले विद्यार्थियों में बेटियों की संख्या अधिक है। मैं सभी बेटियों को हार्दिक बधाई और आशीष देती हूँ। केवल बेटी नहीं, सभी छात्र छात्राओं को मैं आशीर्वाद देती हूँ, बधाई देती हूँ।
ଏହା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ସକାଳେ ନୈନିତାଲସ୍ଥିତ କାଞ୍ଚିଧାମର ନିମକରୁଲି ବାବାଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। ରାଷ୍ଟ୍ରପତିଙ୍କ ପରିଦର୍ଶନ ନିମନ୍ତେ କାଞ୍ଚିଧାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟାହ୍ନ ପରେ ମନ୍ଦିରକୁ ଆସିବା ଲାଗି କୁହାଯାଇଥିଲା। ରାଷ୍ଟ୍ରପତିଙ୍କ ସହିତ ଉତ୍ତରାଖଣ୍ଡର ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଉପସ୍ଥିତ ଥିଲେ। ଭାରତୀୟ ନିର୍ବାଚନ ଆୟୋଗ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବେ। ଏଥିରେ 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ଅଭିଯାନ ଆରମ୍ଭ କରାଯିବ। ଏଗୁଡ଼ିକୁ ମିଶାଇଲେ ପ୍ରାୟ 51 କୋଟି ମତଦାତା ରହିଛନ୍ତି। ସୂଚନା ଅନୁଯାୟୀ 2026 ଫେବୃଆରୀ 7 ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବିହାରରେ ଏହି ଅଭିଯାନ ଅଧୀନରେ ଗତ ସେପ୍ଟେମ୍ବର 30 ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ 7,42,00,000 ଭୋଟର ରହିଥିବା ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ରହିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ। ସୂଚନା ଅନୁଯାୟୀ ଆସନ୍ତା ବର୍ଷ ତାମିଲନାଡ଼ୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ତେବେ ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଥିଲେ ମଧ୍ୟ ଏହି ପର୍ଯ୍ୟାୟରେ ସେଠାରେ ଭୋଟର ତାଲିକା ସଂଶୋଧନ ଅଭିଯାନ କାର୍ଯ୍ୟକାରୀ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ଆସାମରେ ନାଗରିକତ୍ୱ ଯାଞ୍ଚ କାର୍ଯ୍ୟ ଚାଲିଥିବାରୁ ଭୋଟର ତାଲିକା ସଂଶୋଧନ ହେବ ନାହିଁ। ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଡିସେମ୍ବର 9 ପର୍ଯ୍ୟନ୍ତ ଜାରି ରହିବ। ଦେଶ ସ୍ୱାଧୀନ ହେବା ପରେ 2002-2004 ମଧ୍ୟରେ ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ନବମ ଥର ପାଇଁ ଚଳିତ ବର୍ଷ ଏହି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାରରେ ଚଳିତ ମାସ 6 ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିଲାଗି ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିହାରର 18 ଜିଲ୍ଲାର 121 ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେବ। ଦ୍ୱିତୀୟ ପର୍ଯ୍ୟାୟରେ 122 ବିଧାନସଭା ଆସନ ଲାଗି ମତଗ୍ରହଣ କରାଯିବ। ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବିହାରର ବୈଶାଳୀ ଜିଲ୍ଲାର ରଘୋପୁରଠାରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳେ ଶ୍ରୀ ସିଂ ପାଟନାର ଫତୁଆରେ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିବା ବେଳେ ସହର୍ସା ଏବଂ ତାରାପୁରରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାରର ପୂର୍ବ ଚମ୍ପାରନ୍ସ୍ଥିତ ମୋତିହାରୀରେ ଏନ୍ଡିଏ ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସେ ମହାମେଣ୍ଟକୁ ସମାଲୋଚନା କରି କହିଛନ୍ତି, ଏନ୍ଡିଏ ବିକଶିତ ବିହାରର ଲକ୍ଷ୍ୟ ନେଇ ସଂକଳ୍ପର ସହ ଆଗକୁ ବଢ଼ୁଛି। ଏହା ପୂର୍ବରୁ ଅନ୍ୟ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ବିହାରରେ ଯେଉଁ ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଗ୍ରହଣ କରାଯାଇଛି ସେଗୁଡ଼ିକୁ ଯେଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ଦିଗରେ ମଧ୍ୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମେଣ୍ଟ ଭାବେ ପଦକ୍ଷେପ ନେଉଛନ୍ତି।
मोदी जी ने, नीतीश कुमार जी ने 1,41,00,000 जीविका दीदियों के बैंक अकाउंट में 10,000 रुपया डालने का काम हमारे मोदी जी ने, ये लालू की पार्टी कहती है, चुनाव आयोग को पत्र दिया है, जीविका दीदियों से 10,000 रुपया वापिस ले लो। मैं आज सारे बिहार की जीविका दीदी को कहकर जाता हूँ, लालू और उसके बेटे छोड़िए, 3 पीढ़ी भी आ जाए, जीविका दीदी से 10,000 रुपया वापिस नहीं ले सकते।
ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନର ପ୍ରଚାର କାର୍ଯ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରମୁଖ ମହାମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ମେରା ବୁଥ୍ ସବ୍ସେ ମଜବୁତ୍ ଅଧୀନରେ ଆଜି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମହିଳାମାନଙ୍କ ସହ କଥାବାର୍ତ୍ତା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ଆଲୋଚନା ପାଇଁ ଆଗ୍ରହୀ ଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିହାର ବିଧାନସଭା ନିର୍ବାଚନରେ ବିଜେପି ଏନ୍ଡିଏ ମେଣ୍ଟର ବିଜୟ ଲାଗି ବିହାରର ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରୀ ମୋଦି କହିଛନ୍ତି, ମହିଳାମାନଙ୍କ ସକ୍ରିୟ ଯୋଗଦାନ ବିହାରର ଗଣତାନ୍ତ୍ରିକ ଯାତ୍ରାକୁ ଆହୁରି ଦୃଢ଼ କରିବ। ବାଣିଜ୍ୟ ଏବଂ ଶିଳ୍ପରାଷ୍ଟ୍ର ମନ୍ତ୍ରୀ ଜିତିନ ପ୍ରସାଦ ଆଜି ବୁଖାରେଷ୍ଟରେ ରୋମାନିଆର ବାଣିଜ୍ୟ ମନ୍ତ୍ରୀ ଓନା ସିଲ୍ଭିଆ ଟୁଇଓଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି, ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପ୍ରସାରଣ, ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ବ୍ୟାପକ ଭାରତ ୟୁରୋପୀୟ ୟୁନିୟନ୍ ଅର୍ଥନୈତିକ ଢାଞ୍ଚା ମଧ୍ୟରେ ସ୍ଥିତିସ୍ଥାପକ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଉଭୟ ପକ୍ଷ ଚଳିତ ବର୍ଷ ମଧ୍ୟରେ ଏକ ନିରପେକ୍ଷ, ସନ୍ତୁଳିତ ଏବଂ ପାରସ୍ପରିକ ଲାଭପ୍ରଦ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏର ସମାପ୍ତି ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ରିୟାଦରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଗୀତା ମହୋତ୍ସବ ଏକ ସଙ୍ଗୀତର ଭବ୍ୟ ଉପସ୍ଥାପନା ସହିତ ପ୍ରବାସୀ ପରିଚୟ 2025ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଗବତ ଗୀତାର କାଳଜୟୀ ଜ୍ଞାନକୁ ପାଳନ କରିବା ପାଇଁ କଳା, ଭକ୍ତି ଏବଂ ଦର୍ଶନକୁ ଏକତ୍ର କରାଯାଇଥିଲା। ଅକ୍ଟୋବର 28 ନଭେମ୍ବର 3 ପର୍ଯ୍ୟନ୍ତ ଚାଲିଥିବା ଏହି ସପ୍ତାହବ୍ୟାପୀ ସାଂସ୍କୃତିକ ମହୋତ୍ସବ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂଙ୍କ ଅଭିନନ୍ଦନପୂର୍ଣ୍ଣ ଭିଡ଼ିଓ ବାର୍ତ୍ତା ସହିତ ଆରମ୍ଭ ହୋଇଥିଲା। ମହୋତ୍ସବରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକକଳା ଏବଂ ରନ୍ଧନ ପରମ୍ପରାକୁ ପ୍ରଦର୍ଶନ କରାଯାଇଥିଲା। ଇସ୍ପାତ ଉଦ୍ୟୋଗ ଜାତୀୟ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଏବଂ ବିକଶିତ ଭାରତର ପରିକଳ୍ପନାକୁ ସାକାର କରିବାରେ ପ୍ରମୁଖ ସହାୟକ ବୋଲି ଇସ୍ପାତ ମନ୍ତ୍ରଣାଳୟର ସଚିବ ସନ୍ଦୀପ ପୌଣ୍ଡ୍ରିକ୍ କହିଛନ୍ତି। ଆଜି ନୂଆଦିଲ୍ଲୀରେ ସିଆଇଆଇ ଇସ୍ପାତ ସମ୍ମିଳନୀ 2025ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ପୌଣ୍ଡ୍ରିକ୍ କହିଛନ୍ତି, ଭାରତ 2030 ସୁଦ୍ଧା 300 ନିୟୁତ ଟନ୍ ଏବଂ 2047 ସୁଦ୍ଧା 500 ନିୟୁତ ଟନ୍ ଇସ୍ପାତ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଯୁବପିଢ଼ିର ବିକାଶ ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ଲାଗି ଉଚ୍ଚତର ଶିକ୍ଷଣ ସଂସ୍ଥାନର ପ୍ରମୁଖ ଭୂମିକା ରହିଛି, କହିଲେ ରାଷ୍ଟ୍ରପତି। 9 ରାଜ୍ୟ ଏବଂ 3 କେନ୍ଦ୍ରଶାସିତ ଅଞ୍ଚଳରେ ଆଜି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବେ ନିର୍ବାଚନ ଆୟୋଗ। ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ ଏବଂ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ରୋମାନିଆର ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଭାରତର ଶିଳ୍ପରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ। ସମ୍ବାଦ ଶେଷ ହେଲା।